ପ୍ରଖ୍ୟାତ ସାହିତ୍ୟିକ ଭୁବନେଶ୍ୱର ବେହେରାଙ୍କର ଏକ ବହୁଚର୍ଚ୍ଚିତ ରଚନା ନାଟର ଗୋବର୍ଦ୍ଧନ। କୌଣସି ଘଟଣାବଳୀର ଆଡ଼ୁଆଳରେ ଯଦି କାହାରି ହାତ ଛପି ରହିଥିବାର ସନ୍ଦେହ କରାଯାଏ, ତେବେ ସେ ଅଦୃଶ୍ୟ ହାତର ଅଧିକାରୀକୁ ସନ୍ଦେହକାରୀମାନେ ନାଟର ଗୋବର୍ଦ୍ଧନ ବୋଲି ବର୍ଣ୍ଣନା କରିଥାନ୍ତି। ନାଟର ଜଣେ ଗୋବର୍ଦ୍ଧନ କାହିଁକି ଦରକାର, ଗୋବର୍ଦ୍ଧନ ଠିକ୍ କ'ଣ ସବୁ କରେ, ଆଉ ଏ ନାଁଟି କିଏ କେଉଁଥିପାଇଁ ପ୍ରଥମ କରିଦେଲା, ସେ ସମ୍ବନ୍ଧରେ ବିଶେଷ କିଛି କହିହେଉନି। ତେବେ ଧରି ନିଆଯାଇପାରେ ଯେ ସିନେମାରେ ଡାଇରେକ୍ଟର ପରି ଏ ନାଟର ଗୋବର୍ଦ୍ଧନ ଲୋକଲୋଚନର ଅନ୍ତରଣରେ ରହି ନାଟରେ ଭାଗ ନେଉଥିବା ଖେଳାଳିମାନଙ୍କ ପାଇଁ ଭିନ୍ନ ଭିନ୍ନ ଚରିତ୍ର ବଣ୍ଟନ କରେ ଓ ସେମାନେ ଠିକ୍ କିପରି ଭାବରେ ନାଚିବେ ସେ ବିଷୟରେ ନିର୍ଦ୍ଦେଶ ଦିଏ। ଏହି ନାଟର ଗୋବର୍ଦ୍ଧନ ଆଖ୍ୟାଟି ସାଧାରଣତଃ ଭଲ ଅର୍ଥରେ ନିଆଯାଉଥିବାର ଶୁଣାଯାଏ ନାହିଁ। ନାଟ ଲଗେଇଛି, ପାଲା ଲଗେଇଛି ପରି ବିରକ୍ତି ବ୍ୟଞ୍ଜକ ଇଙ୍ଗିତ ପଛରେ କୌଣସି ଆକ୍ଷେପର ହିଁ ସୂଚନା ମିଳେ। ତେଣୁ ଲୋକଚକ୍ଷୁରେ ନାଟର ଗୋବର୍ଦ୍ଧନ ଏକ ଜାତୀୟ ଭିଲିୟନ, ଗୋଟିଏ ପ୍ରକୃତିର, ଗୋଟିଏ ଖଳ ପ୍ରକୃତିର ନାୟକ। ନାଟ କହିଲେ ସାଧାରଣ ଭାବେ ଦଣ୍ଡନାଟ, ସ୍ୱାଙ୍ଗ, ପାଲା, ଦାସକାଟିଆ ଓ ଅପେରା ପ୍ରଭୃତି ବୁଝାଯାଉଥିଲେ ହିଁ ଆମ ଭାଷାରେ ଏହି ଶବ୍ଦର ବହୁଳ ପ୍ରୟୋଗ ଦେଖିବାକୁ ମିଳେ। ରାଜନୀତିରେ କୁଆଡ଼େ କେହି କେହି ରୀତିମତ ନାଟ ଲଗାଉଥାନ୍ତି। କଳକାରଖାନାମାନଙ୍କରେ ଧାରଣା ଧର୍ମଘଟ ପ୍ରଭୃତି ନାଟ ତାମସା ଲାଗେ ଏବଂ ଅନେକ ସମୟରେ ଛାତ୍ରମାନେ ମଧ୍ୟ ସ୍କୁଲ କଲେଜମାନଙ୍କରେ ନାନା ରକମର ନାଟ ଲଗାଉଥିବାର ଶୁଣାଯାଏ। ତେଣୁ ଏପରି ପ୍ରତ୍ୟେକ ନାଟରେ ଜଣେ ଲେଖାଏଁ ଗୋବର୍ଦ୍ଧନ ରହିବା ସ୍ୱାଭାବିକ। ରାମାୟଣରେ ମନ୍ଥରା ଓ ମହାଭାରତରେ ଶକୁନିକୁ ନାଟର ଗୋବର୍ଦ୍ଧନ ବୋଲି ଧରି ନିଆଯାଇପାରେ। କାହାରି କାହାରି ମତରେ ଏ ସଂସାର ଗୋଟିଏ ଖେଳଘର ଓ ସେଥିରେ ପ୍ରତ୍ୟେକ ମଣିଷ ତାର ନିର୍ଦ୍ଦିଷ୍ଟ ଭୂମିକାରେ ଅଭିନୟ କରିଚାଲିଛି। ଏ ଭବରଙ୍ଗ ଭୂମି ତଳେ କୁଆଡ଼େ କେହି ରହିନାହିଁ, ଆଉ ରହିବେ ନାହିଁ, ଆଉ ସମସ୍ତେ ନିଜ ନିଜର ଅଭିନୟ ସାରି ଆପଣା ଆପଣା ଘରକୁ ଯଥା ସମୟରେ ବାହୁଡ଼ିଯିବେ। ଏଥିରୁ କେଉଁ ଜଣେ ନଟକୁଟିଆ ଗୋବର୍ଦ୍ଧନିଆ ଏ ସଂସାରରେ ସବୁ ପାଲା ଲଗେଇଛି ବୋଲି ଭାବି ନେବା ସ୍ୱାଭାବିକ କଥା। କିନ୍ତୁ ଏସବୁ ଭିତରେ ଗୋଟିଏ ଧାରାବାହିକ କ୍ରମାନ୍ୱୟତା ଓ ମହାନ ଉଦ୍ଦେଶ୍ୟର ସନ୍ଧାନ ପାଇ କେହି କେହି ସଂସାରର ଲୀଳାଖେଳା ସରିଲା ଆରମ୍ଭ ବୋଲି ଘୋଷଣା କରି ମହାଯାତ୍ରା ଆରମ୍ଭ କରିଦେଇଥିବା କଥା ମଧ୍ୟ ଶୁଣାଯାଏ। ଏପରି ସ୍ଥଳେ ଏ ଖେଳର ପରିଚାଳକଙ୍କୁ ନାଟର ଗୋବର୍ଦ୍ଧନ ବୋଲି କୁହାଯିବା ଉଚିତ ହେବ କି ନାହିଁ, ସେ ସମ୍ବନ୍ଧରେ ଭିନ୍ନ ଭିନ୍ନ ମତ ପୋଷଣ କରାଯାଇପାରେ। କିନ୍ତୁ ପ୍ରତ୍ୟେକ ମଣିଷର ବ୍ୟକ୍ତିଗତ ଜୀବନ ମୁଖ୍ୟତଃ ଗୋଟିଏ ଲେଖାଏଁ ନାଟ ହୋଇଥିବାରୁ ପ୍ରତ୍ୟେକ ମଣିଷ ଭିତରେ ଯେ ଜଣେ ଗୋବର୍ଦ୍ଧନ ଲୁଚି ରହିଛି ଏଥିରେ ସନ୍ଦେହ ନାହିଁ। ଜାଣିନା ଲୋକ କହନ୍ତି, ମଣିଷର ମନ ତାକୁ ଯେମିତି ନଚାଏ ସେ ବାଧ୍ୟ ହୋଇ ସେମିତି ନାଚେ। ତେଣୁ ଏହି ମନକୁ ଗୋଟିଏ ନାଟର ଗୋବର୍ଦ୍ଧନ ବୋଲି ନିଃସନ୍ଦେହରେ କୁହାଯାଇପାରେ। ସ୍କୁଲରେ ଛାତ୍ର ବାପା ମାଙ୍କ କଥା ମାନି ପଢ଼ିବାକୁ ଚାହୁଁଥିଲେ ମଧ୍ୟ କ୍ଲାସରୁମରେ ଶିକ୍ଷକ ଯେତେବେଳେ କିଛି ପଢ଼ାଉଥାନ୍ତି, ଆଖି ବ୍ଲାକବୋର୍ଡକୁ ଅନାଇଥିଲେ ହେଁ ମନ ଯାଇ କେଉଁ ତେନ୍ତୁଳି ଗଛ, କୈଥ କିମ୍ବା ଆମ୍ବ ଗଛ ଚଢ଼ି ସାରିଥାଏ। ଶିକ୍ଷକଙ୍କ ବକ୍ତୃତା ଆଡ଼କୁ କାନେଇ ରହିଲେ ବି ମନ ନିଜେ ପେଙ୍କାଳି ବଜାଇବାକୁ ଆରମ୍ଭ କରେ। କଲେଜରେ ସେମିତି ବ୍ଲାକବୋର୍ଡରେ ବିଜ୍ଞାନର କୌଣସି ଫର୍ମୁଲା ଦେଖୁ ଦେଖୁ ମନ ସେହି ଫର୍ମୁଲା ଉପରେ କୌଣସି ଚିତ୍ର ତାରକାର ମୁହଁ ଆଙ୍କି ଦିଏ, ନହେଲେ ହଠାତ୍ ବ୍ରାବର୍ନ ଷ୍ଟାଡିୟମ କିମ୍ବା ଫିରସାହ କୋଟଲା ଗ୍ରାଉଣ୍ଡର କ୍ରିକେଟ ଫିଲ୍ଡରେ ପହଞ୍ଚିଯାଇ ନିଜେ ନିଜେ ବ୍ୟାଟିଂ ଆରମ୍ଭ କରିଦିଏ, କିମ୍ବା ଠିକ୍ ବହି ଖୋଲି ପଢ଼ି ବସିଲା ବେଳକୁ ସମାଜବାଦୀ ଜୀବନର ଆଦର୍ଶକୁ ବୃଦ୍ଧାଙ୍ଗଷ୍ଠ ଦେଖାଇ ଏହି ମନ ସୁନେଲି ସ୍ୱପ୍ନରେ ମଣିମୁକୁତାର ମୁକୁଟ ପିନ୍ଧାଇ ହାତୀର ସୁନା ହାଉଦାରେ ବସାଏ ଆଉ ସ୍ୱପ୍ନପୁରୀର ରାଜକନ୍ୟା ପାଖକୁ ବରାତ ପ୍ରସେସନ ଆରମ୍ଭ କରିଦିଏ। ବୟସ ଯେମିତି ଗଡ଼ିଗଡ଼ି ଯାଏ, ପଇସାଟିଏ ବ୍ୟାଙ୍କ ବାଲାନ୍ସ ନଥିଲେ ମଧ୍ୟ ଖପରାଲି ଘରେ ରହୁଥିବା ପ୍ରୌଢ଼ ଶିକ୍ଷକର ମନ ବିରାଟ ପ୍ରାସାଦ ରଚିବାକୁ ଆରମ୍ଭ କରେ। ମଣିଷ ବୁଝେ ଯେ ଏହି ସୈତାନ ମନକୁ ଆକର୍ଷଣ କଲେ ତାର ମଙ୍ଗଳ ନାହିଁ, ତେବେ ବି ସେ ନିରୁପାୟ ହୋଇଯାଏ। ମନକୁ ମନ କରିବା ଯେ କେତେ କଷ୍ଟ, ସେ ସମ୍ବନ୍ଧରେ ଗୋଟିଏ ଗଳ୍ପର ଅବତାରଣା ଏଠାରେ କରାଯାଇପାରେ। ରାଜାଙ୍କର କିଛି ଅଭାବ ନଥିଲା, ବିଶାଳ ସାମ୍ରାଜ୍ୟ କୋଷାଗାର ଧନରତ୍ନରେ ଭରପୁର, ପୁଅ ଝିଅ ହାତୀ ଘୋଡ଼ା ସୈନ୍ୟ ସାମନ୍ତ କେଉଁଥିରେ ବି ଅଭାବ ନଥିଲା। ତେବେ ରାଜାଙ୍କର ଗୋଟିଏ ବଡ଼ ଦୁଃଖ, ତାଙ୍କ ମୁଣ୍ଡରୁ ବାଳ ଉପୁଡ଼ି ଉପୁଡ଼ି ତାଳୁ ଉପରେ ଦେଖାଯାଇଥିବା ଠଅଟି ଧୀରେ ଧୀରେ ବଡ଼ ହେବାର ଲାଗିଥାଏ ଓ ଭୟ ହେଉଥାଏ ଯେ ବାଳ ଉପୁଡ଼ିବା ବନ୍ଦ ନହେଲେ ଓ ନୂଆ ବାଳ ନ ଗଜୁରିଲେ ସେଦିନ ପୁରାପୁରି ଚନ୍ଦା ହୋଇଯିବେ। ରାଜ୍ୟର ବଡ଼ ବଡ଼ ଡାକ୍ତର, କବିରାଜ, ହାକିମ ସମସ୍ତେ ତାଙ୍କର ଉପାୟ ସବୁ ଶେଷ କରିସାରିଥିଲେ। ଜବାକୁସୁମ, ଅଁଳା, ଆଉ କେତେ ଫୁଲ ଫଳ ରସରୁ ତିଆରି ହୋଇଥିବା ତୈଳ ସବୁ କିଛି କାମ ଦେଖାଇ ପାରିଲାନି। କେଡ଼େ କେଡ଼େ ଭୃଙ୍ଗରାଜ ନାରାୟଣ ମହାନାରାୟଣ ତୈଳ ସବୁ ଫେଲ୍ ମାରିଲା। ବୃହତ୍ ଛାଗଳ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ନାନା ଜାତୀୟ ଘୃତ ଆଉ କେତେ କେତେ ସାଲସା କିଛି ବି କାମ ଦେଲାନି, ବରଂ ମୁଣ୍ଡ ଧୀରେ ଧୀରେ ଚକ୍ ଚକ୍ କରିବାକୁ ଆରମ୍ଭ କଲା। ରାଜାଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲା। ସେ ରାଗରେ ଘୋଷଣା କଲେ, ଯଦି ମାସେ ଭିତରେ ତାଙ୍କର ଚନ୍ଦା ମୁଣ୍ଡରେ ବାଳ ନ ଉଠେ ତେବେ ରାଜ୍ୟର ସବୁ ଡାକ୍ତରଙ୍କର ମୁଣ୍ଡ କାଟ ହେବ। ଡାକ୍ତରମାନଙ୍କ ଭିତରେ ଭାଳିଣୀ ପଡ଼ିଗଲା। ଅନେକ ଆସନ୍ନ ବିପଦର ଆଶଙ୍କାରେ ଖାଇବା ପିଇବା ମଧ୍ୟ ଛାଡ଼ିଦେଲେ। ଜଣେ ଖୁସ୍ମିଜାଜ ଓ ବେପରୁଆ ଡାକ୍ତର କିନ୍ତୁ ରାଜାଙ୍କର ଏ ଚ୍ୟାଲେଞ୍ଜ ଗ୍ରହଣ କରି ଯଥା ସମୟରେ ଗୋଟିଏ ଶୁଭ ଦିନ ଓ ଶୁଭ ମୁହୂର୍ତ୍ତରେ ତାଙ୍କର ମୌଷଧି ବାକ୍ସ ଧରି ରାଜାଙ୍କ ପାଖରେ ପହଞ୍ଚିଗଲେ। ବାକ୍ସ ଭିତରେ ନାନା ରଙ୍ଗର ଓ ନାନା ଢଙ୍ଗର ତୈଳ ଶିଶି ସବୁ ଥାଏ। ଡାକ୍ତର ମହାଶୟ ରାଜାଙ୍କ ଚନ୍ଦାମୁଣ୍ଡ ତନ୍ନତନ କରି ପରୀକ୍ଷା କଲେ, କିମ୍ବା ଚଉଡ଼ା ମାପିଲେ, ମସୃଣତା ପରୀକ୍ଷା କଲେ, ରାଜାଙ୍କର ମୁଣ୍ଡରେ ନିଜର ପ୍ରତିବିମ୍ବ ଦିଶୁଛି କି ନାହିଁ ପରଖି ନେଲେ, ଆଉ ଗମ୍ଭୀର ଭାବରେ ମୁଣ୍ଡ ଟୁଙ୍ଗାରେ ଘୋଷଣା କଲେ ଯେ 22 ଦିନରେ ରାଜାଙ୍କ ମୁଣ୍ଡରେ ଯେତେ ବାଳ ବାହାରିବ ସେଥିରୁ ଖଣ୍ଡେ ଗାଲଚା ତିଆରି ହୋଇପାରିବ। ତୈଳ ଶିଶି ସବୁ ବାହାର କରାଗଲା। ପ୍ରତ୍ୟେକ ତୈଳର ଗୁଣ ବର୍ଣ୍ଣନା ବି ସଙ୍ଗେ ସଙ୍ଗେ ଚାଲିଥାଏ। କେଉଁ ତୈଳ ମର୍ଦ୍ଦନରେ କେଶଗୁଚ୍ଛ ଝିଙ୍କ କାଟି ପରି ହେବ ତ କେଉଁଥିରେ ପ୍ରତ୍ୟେକ ବାଳ ଶାଗ ଗଛ ପରି ମୋଟା ହୋଇ ଶାଖା ପ୍ରଶାଖା ମେଲିଯିବ, କେଉଁ ତୈଳର ସାମାନ୍ୟ ମର୍ଦ୍ଦନରେ ରାଜାଙ୍କ କେଶରାଶି ହିମାଳୟର ଚମରି ଗାଈ ଲାଞ୍ଜ ପରି ଚଅଁର ହେବ। ସେହିପରି ତୈଳର ଗୋଟିଏ ଶିଶି ରାଜାଙ୍କ ଟେବୁଲ ଉପରେ ଥୋଇଦେଇ ଡାକ୍ତର ପାନପୁନା ଦେଲେ ଯେ ପ୍ରତ୍ୟେକ ଦିନ ବ୍ରାହ୍ମ ମୁହୂର୍ତ୍ତରେ ରାଜା ଗାଧେଇବେ, ଆଉ ଗାଧେଇବା ପୂର୍ବରୁ ମା ହାତ ପାପୁଲିରେ ଆଠଣି ସାଇଜରେ କିଛି ତେଲ ଢାଳି ନିଜର ମୁଣ୍ଡର ଚନ୍ଦା ଅଂଶରେ ଧୀରେ ଧୀରେ 5 ମିନିଟ କାଳ ଘଷିବେ। ରାଜାଙ୍କ ମୁହଁରେ ହସର ଢେଉ ଖେଳିଗଲା। ବାକ୍ସ ବନ୍ଦ କରି ଘରକୁ ଯିବା ବାଟରେ ଡାକ୍ତରବାବୁ ହଠାତ୍ ଚମକି ଉଠିଲେ ଓ ଫେରିଆସି କ୍ଷମା ମାଗି ରାଜାଙ୍କୁ କହିଲେ ଯେ ସେ ଗୋଟେ ବଡ଼ କଥା କହିବାକୁ ଭୁଲି ଯାଇଛନ୍ତି। ତେଲ ଲଗାଇଲା ବେଳେ ରାଜା ଯେପରି 3ଟି ଜିନିଷ ମନେ ନ ପକାନ୍ତି, ପଚା ଅଣ୍ଡା, ଛିଣ୍ଡା ଚପଲ ଆଉ ଖଣ୍ଡିଆ ଝାଡ଼ୁ, ଏ ଭିତରେ କୌଣସି ଗୋଟିଏ ଜିନିଷ ଯେତେବେଳେ ରାଜାଙ୍କର ମନେ ପଡ଼ିଗଲେ ଔଷଧ ଆଉ କାଟୁ କରିବନି। ରାଜାଙ୍କ ମୁହଁରେ ବିଦ୍ରୁପର ହାସ୍ୟ ରେଖା। ଯିଏ ହୀରା ଲୀଳା ମୋତି ମାଣିକ୍ୟକୁ ମଧ୍ୟ ଗଣନା କରନ୍ତିନି ସେ କୁଆଡ଼େ ପଚା ଅଣ୍ଡା, ଛିଣ୍ଡା ଚପଲ ଆଉ ଖଣ୍ଡିଆ ଝାଡ଼ୁ କଥା ଭାବିବେ। ଭୋର ଚଢ଼େଇ ସବୁ ଚିଞ୍ଚାଂ କଲା ବେଳକୁ ରାଜା ପଲଙ୍କର ଉଠି ତେଲ ଶିଶି ଧରି ପାଖକୁ ଦୌଡ଼ିଲେ। ହାତ ପାଗୁଲିରେ କିଛି ଢାଳି ମୁଣ୍ଡରେ ଦେବାକୁ ଯାଉଛନ୍ତି, ଠିକ୍ ସେତିକିବେଳେ ତାଙ୍କର ମନେ ପଡ଼ିଗଲା ଯେ ପଚା ଅଣ୍ଡା, ଛିଣ୍ଡା ଚପଲ, ଖଣ୍ଡିଆ ଝାଡ଼ୁ ବିଷୟରେ ନ ଭାବିବା କଥା, ଆଉ ତୈଳମର୍ଦ୍ଦନ ହୋଇପାରିଲା ନାହିଁ। ତାର ଦିନ ବି ଠିକ୍ ସେମିତି ତେଲ ମୁଣ୍ଡ ପାଖକୁ ନେଲା ବେଳକୁ ଛିଣ୍ଡା ଚପଲ ମନେ ପଡ଼ିଗଲା, ପୁଣି ତାର ଦିନ ବି ସେୟା। ରାଜା ଶେଷରେ ମନ କଲେ, ପ୍ରତିଜ୍ଞା କଲେ ଯେ ପଚାଣ୍ଡା କାହିଁକି ସେ ସକାଳେ କୌଣସି କଥା ଭାବିବେନି। ତା ପରଦିନ ପାହାନ୍ତିଆ ହେଲା। ହାତ ପାପୁଲିରେ ତେଲ ନେଇ, ଦାନ୍ତ କାମୁଡ଼ି, ଡାହାଣ ହାତର ମୁଠା ଟାଣ କରି, ଆଖି ବୁଜି କଦାପି କିଛି ଭାବିବେନି ବୋଲି ଦୋହରାଇ 1, 2, 3 ପରେ ତେଲ ଯେମିତି ତାଳୁରେ ଥାପୁଡ଼ିଛନ୍ତି ସେହି ମୁହୂର୍ତ୍ତରେ ପାଟିରୁ ଛିଣ୍ଡା ଚପଲ ଶବ୍ଦ ବନ୍ଧୁକର ଗୁଳି ପରି ବାହାରି ଆସିଲା। ରାଜାଙ୍କର ସବୁ ଆଶା ଭରସା ସେଇଥିରେ ରଶେଷ ହୋଇଗଲା। ଏହି ଚଞ୍ଚଳ ମନକୁ ଆକଟ କରିବା ସହଜ ନୁହେଁ। ଏହି ମନ ଏପରି ପିଛିଳ ଯେ ତାକୁ ସହଜରେ ଧରି ହୁଏନି। କେହି କେହି କହନ୍ତି ଯେ ଔଷଧ ଦ୍ୱାରା ମନକୁ ବଶ କରାଯାଇପାରେ। ମଣିଷ ବେଳେବେଳେ ଅଫିମ ନିଶାରେ ସ୍ୱର୍ଗରେ ଖାଲିଥିବା ଇନ୍ଦ୍ର ଆସନରେ ଯାଇ ବସେ, ଗଞ୍ଜେଇ, ମେରିଜୁଆନା, LSD ନିଶାରେ ଆକାଶରେ ପହଁରି ବୁଲେ, ଆଉ କେବେ କେବେ ମଦ ପିଇ ରାସ୍ତାଘାଟରେ ଛାତି ପିଟେ ଓ ନିଶମଣି ବାହସ୍ଫଟ ମାରି ନେପୋଲିଅନ ବୋନାପାର୍ଟକୁ କୁସ୍ତି ଆଖଡ଼ାକୁ ଡାକେ। ଆମର ମହାନ ସଂସ୍କୃତି କିନ୍ତୁ ଦୃଢ଼ ଭାବରେ ଘୋଷଣା କରେ ଯେ ଔଷଧ ଦ୍ୱାରା ମନକୁ ବଶୀଭୂତ କରିବା ଧାରଣା ସମ୍ପୂର୍ଣ୍ଣ ଭ୍ରମପୂର୍ଣ୍ଣ। ଔଷଧ କ୍ଷଣିକ ମନକୁ ଉନ୍ମାଦନା କରିଦେଇ ସ୍ୱପ୍ନୀଳ କରିପାରେ, ମାତ୍ର ଅନବରତ ବ୍ୟବହାର ଦ୍ୱାରା ମଣିଷ ଶେଷକୁ ଔଷଧ ଦାସ ହେବା ସଙ୍ଗେ ସଙ୍ଗେ ନିଜ ମନର କ୍ରୀତଦାସ ହେଇଯାଏ। ତା ପରିବର୍ତ୍ତେ ଏହି ସଂସ୍କୃତି ଶିକ୍ଷା ଦିଏ ଯେ କଣ୍ଟାକୁ କଣ୍ଟାରେ ବାହାର କରିଲା ପରି ମନକୁ ବୁଦ୍ଧି ଓ ବିବେକର ଶକ୍ତି ବଳରେ ଦୃଢ଼ କରି ସେହି ଦୃଢ଼ ମନ ସାହାଯ୍ୟରେ କ୍ରମାଗତ ଅଭ୍ୟାସ ଦ୍ୱାରା ଚଞ୍ଚଳ ମନକୁ ଆକଟ କରାଯାଇପାରେ। ଲକ୍ଷ୍ୟହୀନ ଭାବରେ ଘୁରି ବୁଲୁଥିବା କୁକୁରକୁ ହାଡ଼ ଖଣ୍ଡିଏ ଦେଲେ ସେ ଯେମିତି ହାଡ଼କୁ ରେକେଟି ରେକେଟି ଗୋଟିଏ ଜାଗାରେ ପଡ଼ି ରହେ, ଏହି ବାରବୁଲା ମନକୁ ସେପରି ତାର ପ୍ରିୟ ଜିନିଷଟି ଧରାଇ ଦେଲେ କିଛି ସମୟ ପାଇଁ ସେ ଧୀର ସ୍ଥିର ଓ ଶାନ୍ତ ହୋଇ ରହେ। ଛୋଟ ଛୁଆକୁ ପ୍ରଥମେ ଭାତ ଖୁଆଇଲା ବେଳେ ସେ ଭାତକୁ ଯେମିତି ଜିଭ ଆଗରେ ବାହାରକୁ ଠେଲି ପକାଏ, କିନ୍ତୁ କ୍ରମେ କ୍ରମେ ସେହି ଭାତରୁ ସ୍ୱାଦ ପାଇ ଖୁସିରେ ଖାଏ, ସେମିତି ମନକୁ ମଧ୍ୟ ଧୀରେ ଧୀରେ ପ୍ରିୟ ବସ୍ତୁ ନ ଦେଇ ଶ୍ରେୟ ଜିନିଷ ଭଲ ପାଇବାକୁ ଶିକ୍ଷା ଦିଆଯାଇପାରେ। ପାଠପଢ଼ାଠାରୁ ଆରମ୍ଭ କରି ଗବେଷଣା, ସମାଜସେବା, ସାହିତ୍ୟ ସେବା, ଦେଶସେବା ପ୍ରଭୃତି ଯେକୌଣସି ଭଲ କାମରେ ମନକୁ ଏପରି ଭାବରେ ଲଗାଇ ଦେଇପାରିଲେ ଘିଅ ଦୀପର ଶିଖା ପରି ଉର୍ଦ୍ଧ୍ୱଗାମୀ ତଥା ଏକାଗ୍ର ହୋଇ ମନ ଯଥା ସମୟରେ ଶାନ୍ତ ହୋଇଯାଏ। ଆମର ଏହି ସଂସ୍କୃତି ପୁଣି ସାବଧାନ କରିଦିଏ ଯେ ଗୋଟିଏ ସୁସ୍ୱାଦୁ ଖାଦ୍ୟର ଆସ୍ୱାଦନରେ ମଣା ହୋଇଥିବା ଗୋଟିଏ ମନ ଆଉ ଗୋଟିଏ ସ୍ୱାଦୁ ଖାଦ୍ୟ ସନ୍ଧାନ ପାଇଲା ମାନେ ପୁଣି ଚଞ୍ଚଳ ଆଉ ଚପଳ ହୋଇଯାଏ। ତେଣୁ ଯେଉଁ ସୁଖ ଓ ଆନନ୍ଦ ଠାରୁ ଆଉ ଶ୍ରେଷ୍ଠତର ଆନନ୍ଦ ନାହିଁ ସେହି ଆନନ୍ଦର ଆସ୍ୱାଦନରେ ମନ ସମ୍ପୂର୍ଣ୍ଣ ସ୍ଥିର ହୋଇଯାଏ। ଏପରି ଧୀରେ ସ୍ଥିର ଶାନ୍ତ ମନରେ ଅଧିକାରୀ ହିଁ ଅମୃତର ସନ୍ତାନ। ଏହି ନାଟର ଗୋବର୍ଦ୍ଧନ ଚଞ୍ଚଳ ମନ ମଣିଷକୁ ବାସନାର ସଂକୀର୍ଣ୍ଣ ଗଳିକନ୍ଦି ଭିତରେ ବାଟ କଢ଼ାଇ ନେଇ ନରକର ଦ୍ୱାର ଉନ୍ମୁକ୍ତ କରି ସେ ଭିତରକୁ ଠେଲି ଦିଏ। ଆଉ ସେ ମନ ଯେତେବେଳେ ମଣ ହୋଇଯାଏ ସେ ହୁଏ ପରମ ଆନନ୍ଦର ସ୍ରଷ୍ଟା। ତେଣୁ ଏହି ମନକୁ ଆକଟ କରିବା ସହଜ ସାଧ୍ୟ ନହେଲେ ହିଁ ତାକୁ ସବୁବେଳେ ସତ୍ ଚିନ୍ତାରେ ନିୟୋଜିତ କରି କ୍ରମାଗତ ଚେଷ୍ଟା କରିବା ହିଁ ପ୍ରତ୍ୟେକ ମଣିଷ ପକ୍ଷରେ ସର୍ବତ୍ର ଭାବେ ବିଧେୟ ବୋଲି ମନେ ହୁଏ।